ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝି କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ, ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚ ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
बारियों में इस जनसुनानी प्रकोष्ठ माध्यम से सीधे आकर दी गई 14,651 अभिजोग, उसमें से हमने 14,040 यानी 96% अभिजोग का समाधान किया जा चुका है और इसी आधार पर लोगों का भरोसा भी बहुत ज्यादा बढ़ता जा रहा है। और हमने भी हर डिस्ट्रिक्ट लेवल पर डिस्ट्रिक्ट मजिस्ट्रेट और उनके साथ जो टीम पूरा है अधिकारी लोग, वहाँ में पब्लिक आते हैं और दरखास्त हर सोमवार को हुए प्रशासनिक अधिकारी जो डिस्ट्रिक्ट लेवल पर जो समस्या है उनके ऊपर लेते हैं।
ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 17 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝି ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ସହ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9 ରୁ 4 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,397 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 37,281 କୋଟି ଟଙ୍କା ହୋଇଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଖୁବ୍ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହେବାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାର ଅଧିକ ସହାୟତା ଦିଆଯାଇଛି।
ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ ସକାଳ 7:00-9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ, ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।